ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଶ୍ରୀକ୍ଷେତ୍ର ପୁରୀନ ଆଜ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହେଉଛି। ଏଥିଲାଗି ଭକ୍ତମୟ ହୋଇ ଉଠିଛେ ପୁରୀ ବଡ଼ଦାଣ୍ଡ। ପହଣ୍ଡି ଆଗୁନୁ ସେବାୟତମାନେ ଇହାଦେ ମହାପ୍ରଭୁମାନଙ୍କର ନୀତିକାନ୍ତି କରୁଛନ୍। ଏ ବାବଦେ ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫରୁ ଗୋଟିଏ ରିପୋର୍ଟ।
ଶ୍ରୀଜଗନ୍ନାଥଙ୍କର ନନ୍ଦିଘୋଷ, ବଳଭଦ୍ରଙ୍କର ତାଳଧ୍ୱଜ ଆଉ ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ରଥକେ ଗଲାକେଲନୁ ସିଂହଦ୍ୱାର ସାମ୍ନାକେ ଅଣାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ନୀତି ନିର୍ଘଣ୍ଟ ଅନୁସାରେ ଆଜି ସକାଳୁ ମଙ୍ଗଲାଲତି, ମୈଲମ, ତଡ଼ପଲାଗି, ଅବକାଶ, ସୂର୍ଯ୍ୟପୂଜା ନୀତି ଉତ୍ରୁ ମହାପୁରୁମାନଙ୍କର ବେଶ ଚାଲିଛି। ତା ଋତୁରୁ ଗୋପାଳ ବଲ୍ଲଭ ଆଉ ସକାଳ ଧୂପ ଖିଚିଡ଼ି ଭୋଗ ଲାଗି ହେବା। ସକାଳ 9 ବଜେ ତିନି ରଥକେ ପ୍ରତିଷ୍ଠା କରାଯିବା ଋତୁରୁ 9:30 ବଜେନୁ ମହାପୁରୁମାନଙ୍କର ପହଣ୍ଡି ବିଜେ ମୂଲ ହେବା। ଦୈତାପତି ଆଉ ଅଲଗା ସେବାୟତମାନେ ମହାପୁରୁମାନଙ୍କର ଧାଡ଼ି ପହଣ୍ଡି ନେଇକରି ରଥାରୂଢ଼ କରିବେ। ମଦନ ମୋହନ ଆଉ ରାମକୃଷ୍ଣଙ୍କର ବିଲ୍ ପହଣ୍ଡି କରାଯିବା। ତା ଋତୁରୁ ରଥ ଉପରେ ଶ୍ରୀ ବିଗ୍ରହମାନଙ୍କର ଚିତା ଲାଗି ଓ ବେଶ ଲାଗି ନୀତି ହେବା। ଗଜପତି ମହାରାଜଙ୍କର ଛେରା ପହରା ନୀତି ଉତ୍ରୁ ଉପରବେଲା 4 ବଜେ ରଥ ଘିଚା ମୂଲ କରବାରକେ ନୀତି ନିର୍ଘଣ୍ଟ ହୋଇଛି। ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫରୁ ମୁଇଁ ବିସ୍ମିତା ପ୍ରଧାନ।
ରଥଯାତ୍ରା ଅବସରରେ ସେବା କରବାରଟା ଗୋଟିଏ ଦିବ୍ୟ ସୁଯୋଗ ଆଏ ବୋଲି ରାଜ୍ୟପାଳ ହରିବାବୁ କମ୍ଭମ୍ ପାଟି କହିଛନ୍। ଶ୍ରୀକ୍ଷେତ୍ର ପୁରୀଠାନେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆଗନୁ ଗଲାକାଲ ପୁରୀ ଟାଉନ୍ ହଲ୍ଠାନେ ଆମ୍ବୁଲାନ୍ସ, ଭାରତ ସ୍କାଉଟ୍ ଆଣ୍ଡ ଗାଇଡ୍ ଆଉ ଭାରତୀୟ ରେଡ୍କ୍ରସ୍ ସୋସାଇଟି ସେବା ଶିବିରକେ ଉଦ୍ଘାଟନ କରିକରି ରାଜ୍ୟପାଳ କହିଛନ୍, ରଥଯାତ୍ରା ସମ୍ୟାତି ସ୍ୱେଚ୍ଛାସେବୀ ସେବା ଶିବିରମାନଙ୍କର ନିଃସ୍ୱାର୍ଥପର ସେବା ଗର୍ବିତ ପରମ୍ପରାକେ ପ୍ରତିଫଳନ କର୍ସି। ଇଟା ଜାତୀୟ ସଙ୍ଗତି, ବିବିଧତା ଥି ଏକତା ଆଉ କରୁଣାର ମୂଲ୍ୟବୋଧକେ ଦର୍ଶାସି ବୋଲି ରାଜ୍ୟପାଳ କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ରବିବାର ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆର୍ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 123 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଠି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥି ଇଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାତେ ଇତାର ପ୍ରସାରଣ କରାଯିବା। ସେହିଦିନ ରାତିର 8 ବଜେ ଆଞ୍ଚଳିକ ଭାଷାନ୍ତରଣର ଫେରଘାଏ ପ୍ରସାରଣ କରାଯିବା। ଆମେରିକାର ଫ୍ଲୋରିଡାର ନାସା କେନେଡି ମହାକାଶ କେନ୍ଦ୍ର ନୁ ଅକ୍ଜିଓମ୍ 4 ମିଶନ୍ଟି ମହାକାଶକେ ଯାତ୍ରା କରିଥିବାର ଭାରତୀୟ ମହାକାଶଚାରୀ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲାଙ୍କର ସହିତ 4 ଜଣ 28 ଘଣ୍ଟା ଲମ୍ବା ଯାତ୍ରା ଉତ୍ରୁ ଗଲାକାଲ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରନ ପହଞ୍ଚିଛନ୍। ପାଖାପାଖି 2.5 ଘଣ୍ଟାର ଡକିଂ ଉତ୍ରୁ ମହାକାଶଚାରୀମାନେ ମହାକାଶ କେନ୍ଦ୍ରକେ ଯାଇଥିଲେ। ୱିଙ୍ଗ କମାଣ୍ଡର ରାକେଶ ଶର୍ମାଙ୍କର ଉତ୍ରୁ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା 41 ବର୍ଷ ପରେ ଫେର୍ ଜଣେ ଭାରତୀୟ ଭାବେ ମହାକାଶକେ ଯାତ୍ରା କରିଛନ୍। ସାମୟିକ କର୍ମଚାରୀମାନେ କାମ ଛାଡ଼ିଲା ବେଲ୍କେ ପାଉଥିବାର 1.5 ଲକ୍ଷ ଟଙ୍କାକେ ରାଜ୍ୟ ସରକାର 2.5 ଲକ୍ଷ ତକ୍ ବଢ଼େଇଛନ୍। ଏ ବାବଦ ଗୋଟିଏ ପ୍ରସ୍ତାବକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅନୁମୋଦନ ଦେଇଛନ୍। ପ୍ରସ୍ତାବ ଅନୁସାରେ ଯେନ୍ ସାମୟିକ କର୍ମଚାରୀ ନିୟମିତ ପଦବୀକେ ଯାଇଥିବେ, ମାତ୍ର 5 ବର୍ଷ କାମ ପୂରା କରିନାଇଥିବେ, ସେ କ୍ଷେତ୍ରଟି କାମ ଛାଡ଼ିଲା ବେଲ୍କେ 2.5 ଲକ୍ଷ ଟଙ୍କା ଏକାସାଙ୍ଗେ ମିଲ୍ବା। ସେନ୍ତା ନିୟମିତ ପଦବୀଥି 5 ବର୍ଷ କାମ ପୂରା କରିଥିବାର ସାମୟିକ କର୍ମଚାରୀମାନଙ୍କୁ 2.5 ଲକ୍ଷ ଟଙ୍କାର ଗ୍ରାଚ୍ୟୁଟି ବିଲ୍ ଦିଆଯିବା। ଇତାର ସହିତ ଏକକାଳୀନ ଗ୍ରାଚ୍ୟୁଟି ପରିମାଣ ଫି 2 ବର୍ଷରେ 10% ଲେଖା ବଢ଼ାଯିବା ବୋଲି ନିଷ୍ପତ୍ତି ନିଆଯାଇଛି। ଆଇବା 5 ବର୍ଷ ଭିତରେ ରାଜ୍ୟର 9 ଲକ୍ଷ ହେକ୍ଟର ଜମିକେ ଜଳସେଚନ ସୁବିଧା ଯୋଗାଇ ଦେବାରକେ ଓଡ଼ିଶା ଉଠା ଜଳସେଚନ ନିଗମ ଲକ୍ଷ୍ୟ ରଖିଛେ। ଗଲାକାଲି ଗୋଟିଏ ବୈଠକଟି ନିଗମର ପରିଚାଳନା ନିର୍ଦ୍ଦେଶିକା ସୋଧାଦେବ ସିଂ ଘୋଷଣା କରିଛନ୍। ସେ କହିଛନ୍, ଫି ଜିଲ୍ଲାନ ସବୁ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀମାନଙ୍କର ମାସିକ ବୈଠକଟି ଯୋଗ ଦେଇକରି ନିଗମ ତରଫରୁ ହେଉଥିବାର ଭିନ୍ ଭିନ୍ ଯୋଜନା ଉପରେ ସମୀକ୍ଷା କରାଯାଇଛେ। ତା ଋତୁରୁ ରାଜ୍ୟ ଜଳସମ୍ପଦ ବିଭାଗ ତରଫରୁ 9 ଲକ୍ଷ ହେକ୍ଟର ଜମିକେ ଜଳସେଚନ ଲକ୍ଷ୍ୟ ଧାରିଜ କରାଯାଇଛେ। ସେନ୍ତା ନିଗମ ତରଫରୁ କାର୍ଯ୍ୟକାରୀ ହେଉଥିବା ସବୁ ଯୋଜନାକେ ତୁର୍ତ୍ତି କରବାର ଆଉ ଭିନ୍ ଭିନ୍ ସମସ୍ୟାମାନଙ୍କର ସମାଧାନ କରବାର ଉପରେ ଧ୍ୟାନ ଦିଆଯାଉଛି ବୋଲି ବୈଠକଟି ଶ୍ରୀମତୀ ସିଂ କହିଛନ୍। ଦେବଗଡ଼ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କର ଅଧ୍ୟକ୍ଷତାରେ ରେଡ୍କ୍ରସ୍ ସୋସାଇଟିର ସମୀକ୍ଷା ବୈଠକ ହୋଇଯାଇଛି। ଜରୁରୀକାଳୀନ ପରିସ୍ଥିତି ଅସହାୟ ଆଉ ଗରିବ ଲୋକଙ୍କୁ ସାହାଯ୍ୟ ଯୋଗାଇ ଦେବାର ଲାଗି ରେଡ୍କ୍ରସ୍ ପାଣ୍ଠି ବଢ଼ାବାର ବାବଦେ ଜିଲ୍ଲାପାଳ ଜୋର୍ ଦେଇଥିଲେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ତା'ର ଆଖପାଖର ଇଲାକାନ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏତାର ପ୍ରଭାବଥି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଆଇବା 24 ଘଣ୍ଟା ଭିତରେ ସୁନ୍ଦରଗଡ଼ ଆଉ ଝାରସୁଗୁଡ଼ା ସହିତ ରାଜ୍ୟର 15 ଜିଲ୍ଲାନ ବିଜୁଳି ଘଡ଼ଘଡ଼ି ସହିତ ଅପରବଲ ବର୍ଷା ହେବା ବୋଲି ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।